श्री श्री गोवर्धन श्री श्री कृष्ण बलराम श्री श्री जगन्नाथ बलदेव सुभद्रा महाराज श्री श्री राधा कृष्ण चंद्र श्री श्री लक्ष्मी सिंहदेव श्री श्री सीताराम लक्ष्मण जंगलपतिवेदन कर श्रीरागुरुदेव श्री श्रीमान भक्ति सुविधा गोस्वामी गुरु महाराज पद पद्म अर्पण त्रिवेदन करी इसको आचार्य श्री श्रीमान शिवभक्ति राम स्वयं पद महाराज पद पद्म अर्पण त्रिवेदन करी समस्त साधु वैष्णव तथा अपस्त वैष्णव सदन मातृबंधु को अर्पण त्रिवेदन करी आज आम श्रीमद भागवतम दशम स्कंद 13 अध्याय 34 श्लोक कथा आरंभ करवा गत काली युद्ध कथा विश्राम दि जाइला जो रही गोवर्धन गोवर्धन से पहाड़ उपरे पहाड़ उपरे सब गोपाल मान गाभीचारण करोचारण करुले राधाकुंड निकट में जो रही बत्सा मान चलुले सान गोपाल मान कृष्ण बलराम अन्य मैंने सांग मैंने सब कृष्ण बलराम को छाड़ दे सब कृष्ण तेणु ये जो आसिले से गाई मैंने आसिले चारिपाद देखा गला खाली दुई पाद थिला बेले लगेगा वर्णना कर दुई पाद रही भाव धाईले टेकिकी धाईले चल को आसिले गोपाल मैंने बहुत चेष्टा कले बाड़े जहाँ कले मतलब सी शुणिले ना बहुत क्रोध बढ़िका जाते तलूक आसते क्रोध बढ़ा जाऊँगी ये भाव में कथा विश्राम देते तेणु आज 33 श्लोक आम कथ आरंभ करवा तदीक्षण प्रेमर सापृता सया जातानुरागा गतमन्यवोर्भका उदूह्य दुर्भी परिरभ्य मूर्धनी घ्राणी रवापो परमा मुदंते तदीक्षण प्रेम रसा प्रताशया जो देखी पुत्र मान को जो देखिले गोपाल मैने भीक्षण जो देखिले प्रेम रसा प्रताशया हृदय प्रेम रस आपृत हो गला हरिगला प्रेम रस क्रोध रस बर्तमान प्रेम रस प्रेम रस आपृत हो गला क्रोधटा चलीगला क्रोधटा बाटा तो सहज नुह क्रोध को जय करवा तो सहज कथा नुह क्रोध रही क्रोध रु भगवत गीता कह क्रोधा भवन समूह क्रोध रु मोह आसूह आसव समूह स्मृति विभ्रम हम स्मृति मंत्र बुद्धिनाश हम बुद्धिनाश प्रण आम प्रणा प्रण प्रण प्रणश्यति आम विनाश हो जाए ये क्रोध क्रोध को जितवा ये सहज नुह दुर्वासा एत शक्ति रखी थे लक्ष्मीदेवी सहित कहले जो प्रकृत बर किए सृष्टि या मानते चिंता करुले आदिकृष्ण छड़ा आम मोर बर हो पारे नून तपोदस न मनो निर्जा आ बहुत लोग तपस्या करुँचु क्रोध को जय कर पारिना दुर्वासा कथा रखी चिंता कले तेणु ये जो रही क्रोध क्रोध को जितवा ये सहज नुह क्रोध क्रोध गोटे पर गोटे विनाश हो जाए भगवत गीता भगवान कहले ये सब नरकर द्वार कि क्रोध जहाँ होता क्रोधटा परिवर्तित हो गला कि भाव ना प्रेम रस प्रतोषया हृदय क्रोध चलीगला प्रेम रस आसीगला पा देखिकी जहाँ प्रति ये क्रोध आसी चिंता करते पहुँचिक तो बाड़ी बाड़ी धरिक रखी बाड़ी कि क्रोध कुआ पड़ेगला प्रेम रसापृताशया प्रेम रस आपृत हो गला हृदय जहातानुराग गतमन्य वो अर्भकांतर अनुराग जात है अनुराग अनुराग हूँ बहुत उन्नत स्थितर कथा आम जापर ना अनुराग कौन आम कौच अनुराग किंतु अनुराग वक्र सांग सुंदर वर्णना कराई अनुराग हूँ कौ स्तर ପ୍ରେମର ଉନ୍ନତ ସ୍ତର ହେଉଛି ସ୍ନେହ, ତାପରେ ମାନ, ତାପରେ ପ୍ରଣୟ, ତାପରେ ରାଗ, ତାପରେ ଅନୁରାଗ, ଏସବୁ ସ୍ତର ରହିଛି ସବୁ। ତେଣୁ ଭଗବାନ ବୁଦ୍ଧି ତାଙ୍କର ଅନୁରାଗ ଜାତ ହେଲା, ଅନୁରାଗ ଜାତ ହେବାରୁ ଗତ ମାନ୍ୟବ ତାଙ୍କର ଯେଉଁ କ୍ରୋଧ ଥିଲା, କ୍ରୋଧ କୁଆଡ଼େ ପଳେଇଲା, ଆଉ କ୍ରୋଧ ଚାଲିଗଲା, ଆଉ ରହିଲା ନାହିଁ କ୍ରୋଧ। ଗତ ମାନ୍ୟ ଅର୍ଭକା ଛୋଟ ପିଲାମାନେ ଯେଉଁ ରହିଛନ୍ତି ତାଙ୍କର ପିଲାମାନଙ୍କୁ ଦେଖିକରି, କାରଣ ସ୍ୱୟଂ କୃଷ୍ଣ ସିଏ ଏଇଟାକୁ ସେମାନେ ଜାଣିପାରୁନାହାନ୍ତି, କାହିଁକି ଏମିତି ଥିଲା, ଆମ କ୍ରୋଧ ଥିଲା, କେମିତି ହେଲା, କ'ଣ ହେଲା, ଏମାନେ ସେମାନେ ଜାଣିପାରୁନାହାନ୍ତି। କିନ୍ତୁ ଏଇଟାକୁ ବଳରାମ ଜାଣିଲେ, ବଳରାମ ମଧ୍ୟ ଜାଣିପାରିନଥାନ୍ତେ, ଆ ଭିତରେ ଏଇଭଳି ଅନେକ ଲୀଳା ହେଇଥିବ, କିନ୍ତୁ ବଳରାମ ଜାଣିପାରିନଥିଲେ। ବର୍ତ୍ତମାନ ଜାଣିଲେ କାହିଁକି ନା, ଭଗବାନ ଚାହିଁଲେ ବଳରାମକୁ ଜଣାଇବା ପାଇଁ, ନହେଲେ ବଳରାମ ମଧ୍ୟ ଜାଣିପାରିନଥାନ୍ତେ। ଏଇ ଅଛି ବିଶ୍ୱନାଥ ଚକୁରଟାକୁ ଭାଷାରେ କହିଛନ୍ତି। ତେଣୁ ଉଦୁହ୍ୟ ଦୌର୍ଭି ପରିରଭ୍ୟ ମୂର୍ଦ୍ଧନୀ, ତେଣୁ ସେ କ'ଣ କଲେ ନା, ତାଙ୍କୁ ଟେକି ନେଲେ ପିଲାମାନଙ୍କୁ, ଉଦୁହ୍ୟ ଦୌର୍ଭି ଦୁଇ ହାତରେ ଟେକି ଦେଲେ, ଯେମିତି ମାଆଙ୍କ କଥା କୁହାଯାଇଥିଲା, ମାଆ ମାନେ ତାଙ୍କୁ ଦୁଇ ହାତରେ ଟେକିକିରି ଆଲିଙ୍ଗନ କରୁଥିଲେ, କିନ୍ତୁ ଜାଣିପାରିନଥିଲେ ଭଗବାନ ବୋଲି। ପିଲା ବାପା ତାଙ୍କ ବାପାମାନେ ମଧ୍ୟ ସେଇଭଳି ଭାବରେ କରୁଥିଲେ, କିନ୍ତୁ ସେଇଟା ବର୍ଣ୍ଣନା କରାଯାଇ ନାହିଁ, କିନ୍ତୁ ଏବେ ବର୍ଣ୍ଣନା କରାଯାଉଛି। ଉଦୁହ୍ୟ ଦୌର୍ଭି ତାଙ୍କୁ ଦୁଇ ହାତରେ ତାଙ୍କୁ ଟେକି ନେଲେ, ଉଦୁହ୍ୟ ଦୌର୍ଭି ପରିରଭ୍ୟ ମୂର୍ଦ୍ଧନୀ, ତାଙ୍କୁ ପରିରଭ୍ୟ ତାକୁ ଆଲିଙ୍ଗନ କଲେ, ଏବଂ ମୂର୍ଦ୍ଧନୀ ଘ୍ରାଣୀ ତାଙ୍କର ମସ୍ତକକୁ ଆଘ୍ରାଣ କରିକିରି, ଶୃଙ୍ଗିକିରି ମସ୍ତକକୁ ଆଘ୍ରାଣ କରିକିରି, ଅଭାବୁ ପରମା ମୁଦନ୍ତେ ପରମାନ୍ମୁଦନ୍, ହି ଆନନ୍ଦ ଚିଦାନନ୍ଦ ପରମାନନ୍ଦ, ଚିଦାନନ୍ଦକୁ ପ୍ରାପ୍ତ ହେଲେ ସେମାନେ ଚିଦାନନ୍ଦ ଆନନ୍ଦାନ ବୁଦ୍ଧିବର୍ଦ୍ଧନମ। ଏ ଭୌତିକ ଜଗତରେ ଯେଉଁ ଆନନ୍ଦ ସେଇଟା ହେଉଛି କ୍ଷଣସ୍ଥାୟୀ, ଯେଉଁ ଆନନ୍ଦର ଆଦି ଅଛି, ଭଗବତ ଗୀତାରେ ଭଗବାନ କହିଲେ ଆଦ୍ୟ ଅନ୍ତବନ୍ତ କୌନ୍ତେୟ, ଯେଉଁ ଆନନ୍ଦର ଆଦି ଅଛି ସେ ଆନନ୍ଦର ଅନ୍ତ ଅଛି, କିନ୍ତୁ ଏ ଅନାଦି ଅନନ୍ତ, ସେଇ ଅନନ୍ତ ଆନନ୍ଦକୁ ପ୍ରାପ୍ତ ହେଲେ ପରମାନ୍ ମୁଦାନ୍ତେ। ସମସ୍ତେ ଯେତେ ଥିଲେ ଗୋପାଳମାନେ ସବୁ ଆସିଥିଲେ, ସମସ୍ତେ ତାଙ୍କ ପୁତ୍ରମାନଙ୍କୁ, କାରଣ ସେ ଭଗବାନ କୃଷ୍ଣ, ଏଇଟାକି ବଳରାମ ଜାଣିଲେ, ଆଉ ବଳରାମ ମଧ୍ୟ ଜାଣିପାରିନଥାନ୍ତେ, ଭଗବାନ ଯଦି ନ ଚାହିଁଥାନ୍ତେ ବଳରାମ ଜାଣିନଥାନ୍ତେ। ବଳରାମଙ୍କର ଭଗବାନଙ୍କର ମାୟାରେ ମୋହିତ ହୋଇକି ରହିଛନ୍ତି, ବଳରାମ ମଧ୍ୟ ରହିଛନ୍ତି। ତେଣୁ ପ୍ରଭୁପାଦ ମହାରାଜ ବ୍ରହ୍ମା ଗୋପାଳ ବାଳକ ଏବଂ ବାଛୁରୀମାନଙ୍କୁ ହରଣ କଲାରୁ ଶ୍ରୀକୃଷ୍ଣ ନିଜକୁ ବିସ୍ତାର କରି ସେହି ସମସ୍ତ ଗୋପାଳ ବାଳକ ଏବଂ ବାଛୁରୀ ହୋଇଥିଲେ। ଯେହେତୁ ସେ ସମସ୍ତ ଗୋପାଳ ବାଳକମାନେ ଥିଲେ ଶ୍ରୀକୃଷ୍ଣଙ୍କ ବିସ୍ତାର, ତେଣୁ ଗୋପାଳମାନେ ସେମାନଙ୍କ ପ୍ରତି ବିଶେଷ ଭାବରେ ଆକୃଷ୍ଟ ହୋଇଥିଲେ। ପର୍ବତ ଉପରେ ଯେଉଁ ସମସ୍ତ ଗୋପାଳ ଥିଲେ ସେମାନେ ପ୍ରଥମେ କ୍ରୋଧ ହୋଇଥିଲେ, କିନ୍ତୁ ଯେହେତୁ ସେମାନଙ୍କ ପୁତ୍ରମାନେ ଥିଲେ ଶ୍ରୀକୃଷ୍ଣ, ତେଣୁ ସେମାନେ ଥିଲେ ପରମ ଆକର୍ଷଣୀୟ, ତେଣୁ ଗୋପାଳମାନେ ପର୍ବତରୁ ଓହ୍ଲାଇ ଆସି ସେମାନଙ୍କୁ ଦର୍ଶନ କରି ବିଶେଷ ସ୍ନେହ ଅନୁଭବ କଲେ। ଏଠି ଅନ୍ୟମାନେ ଟିକାରେ କହିଛନ୍ତି, ଏ ଯେଉଁ ହେଲା ଗତ ମନ୍ୟବ କାହିଁକି ହେଲା, ତାଙ୍କର କ୍ରୋଧ କାହିଁକି ଚାଲିଗଲା। ସୁଦର୍ଶନ କହୁଛନ୍ତି, ଯାହାତ ଅନୁରାଗ, ଅନୁରାଗ ଯାହାତ ହେଲା ତେଣୁ କ୍ରୋଧ ଚାଲିଗଲା, କ୍ରୋଧଟା ଚାଲିଗଲା, ଭଗବାନ ଏ ପିଲାମାନଙ୍କ ପ୍ରତି ଅନୁରାଗ ଯାହାତ ହେଲା। ତେଣୁ ଲଜ୍ଜା ମନୁକୃଚ୍ଛ ତାନ ଅପି ତାଡ଼ ଏଠୁ ଆଗ୍ରତା, ତାଙ୍କୁ ଆ ପୂର୍ବରୁ ବର୍ଣ୍ଣନା କରାଯାଇଛି, ତାଙ୍କୁ ଲଜ୍ଜା ଆସିଲା, ଆମେ ଗାଭୀମାନଙ୍କୁ ନିୟନ୍ତ୍ରଣ କରିପାରିଲୁନି, ଏ ଗୋଟେ ଲଜ୍ଜା, ଏବଂ କ୍ରୋଧ ଆସିଥିଲା, ପିଲାମାନଙ୍କୁ ବାଡ଼େଇବା ପାଇଁ ମନରେ ଚିନ୍ତା କରିଥିଲେ, କିନ୍ତୁ ଯେତେବେଳେ ଆସିଗଲେ ତାଙ୍କର ମନେବ ତାଙ୍କ କ୍ରୋଧ ଚାଲିଗଲା, କାହିଁକିନା ଅନୁରାଗ ଯାହା ତ ହେଲା। ତେଣୁ ଏଠି କ୍ରମ ସନ୍ଦର୍ଭରେ ଜୀବ ଗୋସ୍ୱାମୀ କହୁଛନ୍ତି, ବାଇ ପ୍ରେମ ଦେ ଆର୍ ଆରୋଜ୍ ଗ୍ରେଟ୍ ଜୟ, ଏଇ ଯେ ପ୍ରେମ ଯୋଗୁଁ ତାଙ୍କର ବହୁତ ଉଲ୍ଲାସ, ଜାତ ନା ଅନୁରାଗ, ମୁଦନ ମୁଦନ କହିଲେ ବହୁତ ଆନନ୍ଦ ତାଙ୍କର ଜାତ ହେଲା, ଆଣ୍ଡ ବାଇ ଅନୁରାଗ ଗ୍ରେଟ୍ ଥାସ୍, ପ୍ରେମ ଯୋଗୁଁ ତାଙ୍କର ମୁଦ ବା ଆନନ୍ଦ ଆସିଲା, ଏବଂ ଅନୁରାଗ ତାଙ୍କ ପ୍ରତି ଆସିଲା, ତେଣୁ ଥାସ୍ ଗୋଟେ ତୃଷ୍ଣା ଆସିଲା, ତୃଷ୍ଣା ତୃଷ୍ଣା କହିଲେ, ତୃଷ୍ଣା କହିଲେ ଆମକୁ ଶୋଷ ହେଉଛି, ଶୋଷ ହେଉଛି ଆମକୁ ପାଣି ମିଳୁନାହିଁ, ପାଣି ନ ପାଇକିରି ଜଣେ ଜୀବନ ହାରିଦେଉଛି ପାଣି ନ ପାଇକିରି, ଏଭଳି ସବୁ ରହିଛି ଘଟଣା। ତେଣୁ ଜଣେ ତୃଷା ହେଉଛି ତାକୁ ପାଣି ଦିଆଯିବ, ପାଣି ପାଇବ, ଯେ ପାଣି ପିଇଲା କିଛି ଆନନ୍ଦ ସେ ନ ହେବ, ସେଇଭଳି ଭାବରେ ତେଣୁ ଏଇ ଦୁଇଟି କାରଣରୁ ଜୀବ ଗୋସ୍ୱାମୀ କହୁଛନ୍ତି ତାଙ୍କର କ୍ରୋଧ ଚାଲିଗଲା। ତେଣୁ ଏଇଭଳି ଭାବରେ ତାଙ୍କର କ୍ରୋଧ ଚାଲିଗଲା, ତାଙ୍କୁ ସେମାନେ ହାତରେ ଟେକିକିରି ତାଙ୍କୁ ଆଲିଙ୍ଗନ କରିକି ତାଙ୍କୁ ତାଙ୍କର ମସ୍ତକକୁ ଆଘ୍ରାଣ କରୁଛନ୍ତି, ବହୁତ ଆନନ୍ଦିତ ହୋଇଯାଉଛନ୍ତି। କ୍ରୋଧ କୁଆଡ଼େ ଚାଲିଯାଇଛି କ୍ରୋଧ କ୍ରୋଧ। ତେଣୁ ତତଃ ପ୍ରବୟସୋ ଗୋପା ସ୍ତୋକା ଶ୍ଳେଷ ସୁନିର୍ବୃତ କ୍ରୋଧା ଚନୈରପଗତା ତଦନୁ ସ୍ମୃତ୍ୟୁ ଦଶ୍ରବ ଉଦଶ୍ରବ। ତତଃ ପ୍ରବୟସୁ ଗୋପା, ଯେଉଁମାନେ ଟିକେ ଅଧିକ ବୟସର ଗୋପମାନେ ଗୋପାଳମାନେ ଥିଲେ, ଯେଉଁମାନେ ଗାଭୀମାନ ଚାରଣ କରୁଥିଲେ, ସ୍ତୋକା ଅଶ୍ଳେଷ ସୁନିର୍ବୃତା, ସ୍ତୋକା ତାଙ୍କ ପୁତ୍ରମାନଙ୍କୁ ଅଶ୍ଳେଷ କହିଲେ ଆଲିଙ୍ଗନ କରିକିରି, ଆଲିଙ୍ଗନ କରିକିରି ସ୍ତୋକା ଅଶ୍ଳେଷ ଆଲିଙ୍ଗନ କରିକିରି ସୁନିର୍ବୃତା, ନିର୍ବୃତା କହିଲେ ଆନନ୍ଦ, ନିର୍ବୃତା ସୁନିର୍ବୃତା ବହୁତ ଆନନ୍ଦ ସେମାନେ ପ୍ରାପ୍ତ ହେଲେ। ଏବଂ କୃଚ୍ଛା ଛନୈରପଗତା, ହଁ ତାଙ୍କୁ ଚାହୁଁନଥିଲେ ତାଙ୍କୁ ଆଲିଙ୍ଗନରୁ ମୁକ୍ତ କରିବା ପାଇଁ, କିନ୍ତୁ ବହୁତ କଷ୍ଟରେ କୃଚ୍ଛା ଛନେଇ ଧୀରେ ଧୀରେ ତାଙ୍କ ପିଲାମାନଙ୍କୁ ତଳକୁ ରଖିଲେ। ଅପଗତା ଅପଗତା ତତ୍ ଅନୁସ୍ମୃତି, ତେଣୁ ଏହିସବୁ ପୁତ୍ରମାନଙ୍କ କଥା ଶ୍ରବଣ କରିକିରି ଅନୁସ୍ମୃତି ଉଦଶ୍ରବ, ପିଲାମାନଙ୍କ କଥା ଶ୍ରବଣ କ'ଣ କଲେ ସ୍ମରଣ କରିକିରି, ଅନୁସ୍ମୃତି କହିଲେ ଶ୍ରମଣ ସ୍ମରଣ କରିବା, ଏଠି ଭୁଲ ଅଛି, ଶ୍ରବଣ କରିବାଟା ଭୁଲ ଅଛି, ଅନୁସ୍ମୃତି ଉଦଶ୍ରବ ଯେତେବେଳେ ସ୍ମରଣ କରୁଥିଲେ ପିଲାମାନଙ୍କ କଥା, ପିଲାମାନଙ୍କ କଥା ସ୍ମରଣ କରିଦେ କହିଲେ ଗୋଟିଏ ବର୍ଷ ହେଲାଣି, ଗୋଟିଏ ବର୍ଷ ହେଲାଣି ତାଙ୍କର ଯେଉଁ ଆନନ୍ଦ ବଢ଼ି ବଢ଼ିକା ଯାଉଛି ସେଇଟାକୁ ସ୍ମରଣ କରୁଛନ୍ତି, କେତେ ଆନନ୍ଦ। ତା ପୂର୍ବରୁ ସେଇ ପିଲାମାନେ ତାଙ୍କର ଥିଲେ, କିନ୍ତୁ ତାଙ୍କୁ ସେ ଏତେ ଭଲ ପାଉନଥିଲେ ଯେତେ କୃଷ୍ଣଙ୍କୁ ଭଲ ପାଉଥିଲେ, କିନ୍ତୁ ଆଜି ତାଙ୍କ ପିଲାମାନଙ୍କୁ ଯେଉଁ ଆଲିଙ୍ଗନ କରୁଛନ୍ତି, ତେଣୁ ସ୍ମରଣ ପଡ଼ୁଛି ବର୍ଷକ ତଳ କଥା, ବର୍ଷକ ପର୍ଯ୍ୟନ୍ତ ଯେତିକି ସବୁ ଲୀଳା ହୋଇଥିଲା ପୁଅ ସହିତ ସେସବୁ ସ୍ମରଣ କରୁଛନ୍ତି, ହଁ କେତେବେଳେ ତା ସହିତ କଥା ହେଉଥିବେ, କେତେବେଳେ ତା ସହିତ ପାଖରେ ଶୁଆଇଥିବେ, କେତେବେଳେ ତାକୁ ଖୁଆଇ ଦେଉଥିବେ, କେତେବେଳେ ତାକୁ ସ୍ନାନ କରିଦେଉଥିବେ, କେତେବେଳେ ତା ସହିତ ଖେଳୁଥିବେ, କେତେବେଳେ ତା ସହିତ ବିଭିନ୍ନ ପ୍ରକାର ଲୀଳା ସବୁ ହୋଇଥିବେ, ସେସବୁ ସ୍ମରଣ କରୁଛନ୍ତି ଅନୁସ୍ମୃତି। ଗୋଟେ ପରେ ଗୋଟେ ଖାଲି ସ୍ମରଣ ଆସୁଛି ଭଗବାନ ସିଏ, ତେଣୁ ଉଦଶ୍ରବ ତାଙ୍କର ଚକ୍ଷୁରୁ ଲୋତକ ଆସିଗଲା, ଲୋତକ ଆସିଗଲା ଯେଉଁଗୁଡ଼ାକ ଆମେ ସବୁବେଳେ କହୁଛୁ କେତେବେଳେ ଆମ ଚକ୍ଷୁରୁ ଲୋତକ ଆସିବ, ସେ କରୁ ସେ ମହାରାଜ କହନ୍ତି ଆମେ ଏଇ ଲୋତକ କାନ୍ଦିବା ସ୍କୁଲ ଖୋଲିଛୁ ଭୁବନେଶ୍ୱରରେ, କେମିତି ଭଗବାନ ପାଇଁ କାନ୍ଦିବା, ଭୌତିକ ଜଗତ ପାଇଁ ଆମେ କାନ୍ଦୁଛେ, ଭଗବାନ ପାଇଁ କେମିତି କାନ୍ଦିବା, ସବୁଦିନ ଆମେ ସକାଳେ ପ୍ରଭୁ କଦା ତବ ନାମ ଗ୍ରହଣୀ ଭବିଷ୍ୟତି, କ'ଣ ସେ ଶ୍ଳୋକ ଆଶ୍ରୁ ସେବା ଶୂନ୍ୟ ଜଗତ ସାହେବଂ ଜଗତ ଗୋବିନ୍ଦ ବିରହଣ ମେ ଆଶ୍ରୁ ସେବା ଯେଉଁ ରହିଛି କଦା ନ ପୁଲକ ଅଶ୍ରୁ କେତେବେଳେ ଆସିବ, ଆମର ନୟନରେ କେତେବେଳେ ଆମର ଅଶ୍ରୁ ଆସିବ, ଆମେ ସବୁଦିନ ପ୍ରାର୍ଥନା କରୁଛେ ସବୁ ଭଗବାନଙ୍କୁ କିନ୍ତୁ ଆସୁନାହିଁ, କାରଣ ଭଗବାନ ଯଦି ପ୍ରେମ ଆସିନାହିଁ, ଏମାନଙ୍କ ପ୍ରେମ ଆସିଯାଇଛି, ପ୍ରେମ ରାଗ ଅନୁରାଗ କେତେ କ'ଣ ଉନ୍ନତ ସ୍ତରରେ ଅଛି, ତେଣୁ ତାଙ୍କର ଚକ୍ଷୁରୁ ଲୋତକ ସାବ ହେଲା, ସ୍ମରଣ କଲେ ବର୍ଷକ ଭିତରେ, ଆଉ ଭିତରେ ସେମାନେ ଏପର୍ଯ୍ୟନ୍ତ ମଧ୍ୟ ଜାଣିନାହାନ୍ତି ସିଏ ସିଏ ହେଉଛନ୍ତି କୃଷ୍ଣ ବୋଲି, ଏଇଟା ବଳରାମ ଜାଣିଲେ ଏଇଠି କଥା ଆସିବ। ତେଣୁ ଏହିସବୁ ଦେଖିକରି ଅନୁସୃତ୍ୟ ଉଦଶ୍ରବ ତାଙ୍କର ଚକ୍ଷୁରୁ ଲୋତକ ନିର୍ଗତ ହେଲା, ତେଣୁ ଗାଈମାନେ ବାଛୁରୀମାନଙ୍କ ପ୍ରତି ଆକୃଷ୍ଟ ହେବା ଫଳରେ ଗୋପାଳମାନେ ପ୍ରଥମେ କ୍ରୋଧ ହୋଇଥିଲେ, କିନ୍ତୁ ସେମାନେ ଯେତେବେଳେ ପର୍ବତରୁ ତଳକୁ ଓହ୍ଲାଇ ଆସିଲେ ସେତେବେଳେ ସେମାନେ ସେମାନଙ୍କ ପୁତ୍ରମାନଙ୍କ ପ୍ରତି ଆକୃଷ୍ଟ ହେଲେ ଏବଂ ଗଭୀର ପ୍ରେମରେ ସେମାନଙ୍କୁ ଆଲିଙ୍ଗନ କଲେ। ପୁତ୍ରକୁ ଆଲିଙ୍ଗନ କରିବା ଏବଂ ମସ୍ତକ ଆଗ୍ରହଣ କରିବା ସ୍ନେହର ଲକ୍ଷଣ, ଏଇଟା ମୁଁ କହିଲି ନା, ଆଚ୍ଛା ସ୍ନେହର ଲକ୍ଷଣ ଅଟେ। ଆଚ୍ଛା ଏଇଭଳି ଭାବରେ ସୁଦର୍ଶନ କହୁଛନ୍ତି କୃଚ୍ଛା କହିଲେ ଅପଗତା ତାଙ୍କୁ ଛାଡ଼ିଲେ ପୁଣି ଯିବେ ନା, ଆଉ କ'ଣ ଏଇଠି ରହିଥିଲେ କି, ସେ ଗାଭୀମାନେ ଆସିକରି ତାଙ୍କୁ ଚାଟୁଥିଲେ କିଭଳି ଭାବେ ଗିଳିଦେବେ, ଏବଂ ସେମାନେ ସବୁ ତା ସ୍ତନ୍ୟ ପାନ କରୁଥିଲେ, ଯେଉଁ ରହିଛି କ୍ଷୀର ସବୁ ପାନ କରିଦେଲେ ଆଉ କ'ଣ କ୍ଷୀର ଦୁଇଁବେ ସେମାନେ, କ୍ଷୀର ଆଉ କିଛି ରହିବ ନାହିଁ, ତେଣୁ ତାଙ୍କୁ ନେବାକୁ ପଡ଼ିବ। ତେଷାଂ ସୁତାନାମ ଅନୁସ୍ମୃତ୍ୟ ଉଦ୍ଗଚ୍ଛନ୍ତି ଅଶ୍ରୁଣି ଯେଷାଂ ତେ, ତାଙ୍କର ସେଇଭଳି ଭାବରେ ସ୍ମରଣ କରିକିରି ଏଇଭଳି ଭାବରେ ବର୍ତ୍ତମାନ ସବୁ ସେମାନେ ଫେରିବେ। ତେଣୁ ଏଇଠି କୁହାଯାଉଛି ବ୍ରଜସ ରାମ ପ୍ରେମ ଧୈର୍ବା, ବ୍ରଜସ ରାମ ପ୍ରେମ ଧୈର୍ ବିଖୋ ଉତ୍କଣ୍ଠ ମନୁକ୍ଷଣ ମୁକ୍ତ ସ୍ତନେଷୁ ପତ୍ୟେଷୁ ଅପ୍ୟହେତୁ ବିଦଚିନ୍ତୟତ୍। ବ୍ରଜସ ରାମ, ରାମ ଏଇଟାକୁ ଦେଖିଲେ, ବଳରାମ ଆ ପୂର୍ବରୁ ମୋତେ ଦେଖୁଥିଲେ, ଏଇଭଳି ଲୀଳା ସବୁ ହେଉଥିଲା, କିନ୍ତୁ ଏଇଟାକୁ ବଳରାମ ଦେଖିଲେ ମାନେ ବୁଝିଲେ କାହିଁକି ଏମିତି ହେଉଛି। ବ୍ରଜସ ରାମ ପ୍ରେମ ବୃଦ୍ଧେ, ତାଙ୍କର ଯେଉଁ ସ୍ନେହ ଆଧିକ୍ୟ ଯେଉଁ ହେଇଛି ଏଇଟାକୁ ଦେଖିକିରି, ବିକ୍ଷ ଦେଖିକିରି ଉତ୍କଣ୍ଠମ ତାଙ୍କର ଯେଉଁ ଆସକ୍ତି ରହିଛି ତାଙ୍କ ପିଲାମାନଙ୍କ ପ୍ରତି ଅନୁକ୍ଷଣ, ବର୍ତ୍ତମାନ ବଳରାମ ଜାଣିପାରିଲେ ଏ ବର୍ଷ ସାରା ଏମିତି ଚାଲିଛି, ବର୍ତ୍ତମାନ ଚିନ୍ତା କଲେ ବଳରାମ ଇ କ'ଣ ଏଇଟା କାହିଁକି ଏମିତି ହେଉଛି, ଆଗରୁ ଚିନ୍ତା କରୁନଥିଲେ। ଆମର ବହୁତ ଜିନିଷ ଅଛି ଆମେ ଚିନ୍ତା କରୁନାହିଁ, ବହୁତ ଜିନିଷ ଅଛି, ଯଦି ସେଇ ବିଷୟକୁ ଯଦି ଚିନ୍ତା କରିବା ତାହେଲେ ଭଗବାନଙ୍କୁ ଉପଲବ୍ଧି କରିଦେବା। ଆମର ଯେଉଁ ସବୁ ଡେଲି ଜୀବନରେ ଯେଉଁ ସବୁ ଜିନିଷ ରହିଛି ସବୁ ଜିନିଷକୁ ଯଦି ଧ୍ୟାନ କରିବା ତାହେଲେ ସେଠି ଭଗବାନ ପ୍ରାପ୍ତ, ଭଗବାନ ଜାଣିଯିବା, ସବୁଥିରେ ସବୁଠି ଆମେ ଭଗବାନ ଦର୍ଶନ କରିପାରିବା ଯଦି ଚିନ୍ତା କରିବା। ଆମେ ଚିନ୍ତା କରୁନି, ଚାଲିଛି ତ ଚାଲିଛି, ସବୁ ଚାଲିଛି, ପ୍ରତି ଭଗବାନ ସବୁଠାରେ ଉପସ୍ଥିତ ଅଛନ୍ତି, ଲକ୍ଷଣରୁ ଆମେ ଜାଣିବା, କିନ୍ତୁ ଆମେ ସେ ଚିନ୍ତାଟାକୁ ବ୍ୟବହାର କରୁନେ। ଯେଉଁମାନେ ଉନ୍ନତ ସ୍ତରରେ ଅଛନ୍ତି ସେମାନେ ସେଇଭଳି ଭାବେ ଚିନ୍ତା କରି ସବୁଠାରେ ଭଗବାନ ଦର୍ଶନ କରୁଛନ୍ତି। ତେଣୁ ଉତ୍କଣ୍ଠ ଅନୁକ୍ଷଣ ତାଙ୍କର ବଡ଼ି ବଡ଼ିକା ଯାଉଛି, ଏଇଟା ସେ ଆଗରୁ ଦେଖୁଥିଲେ, କିନ୍ତୁ ଏବେ ସେ ଚିନ୍ତା ପଶିଲା ତାଙ୍କର, କ'ଣ ଚିନ୍ତା ପଶିଲା, ମୁକ୍ତ ସ୍ତନେଷୁ ଏ ବାଛୁରୀମାନେ ଏମାନେ କ୍ଷୀର ପାନ କରୁନଥିଲେ, କାହିଁକି ଏମାନେ ତାଙ୍କର ତା ପୂର୍ବରୁ ଆଉ ତା ପରେ ଆଉ ସବୁ ଅନ୍ୟ ବର୍ଷାମାନେ ସବୁ ହେଇଗଲେଣି, ସେମାନେ ସବୁ କ୍ଷୀର ପାନ କରୁଥିଲେ, ଏମାନେ କ୍ଷୀର ପାନ କରୁନଥିଲେ, କିନ୍ତୁ ଆଜି କ୍ଷୀର ପାନ କରାଉଛନ୍ତି କ'ଣ ପାଇଁ, ଏଇଟା ଚିନ୍ତା କଲେ ବଳରାମ, ଆଗରୁ ଚିନ୍ତା କରୁନଥିଲେ, ଗୋଟେ ବର୍ଷ ହେଇଗଲାଣି ଆ ଭିତରେ। ଅପତ୍ୟେଷୁ କାହିଁକି ନା ତାଙ୍କର ପୁଣି ବାଛୁରୀମାନେ ଅନ୍ୟ ବାଛୁରୀମାନେ ସବୁ ହେଇଗଲେଣି, ଅପି ହେଲେ ମଧ୍ୟ ଅହେତୁବେତ୍ ଅହେତୁବିତ୍ ଏହା କାରଣ ବୁଝିପାରିଲେ ନାହିଁ, ବଳରାମ ବୁଝିପାରିଲେ ନାହିଁ, ଅହେତୁବିତ୍ ଅଚିନ୍ତୟତ୍, ତେଣୁ ବଳରାମ ବର୍ତ୍ତମାନ ଚିନ୍ତା କଲେ, ଗୋଟିଏ ବର୍ଷ କାଳ ଚିନ୍ତା କରୁନଥିଲେ, ଏଇଭଳି ଲୀଳା ଚାଲିଥିଲା, ଏଇଭଳି ଭାବେ ପ୍ରେମାଧିକ ବଡ଼ି ବଡ଼ିକେ ଯାଉଥିଲା, ପ୍ରତିଦିନ ବଡ଼ି ବଡ଼ିକେ ଯାଉଥିଲା, ଅନୁକ୍ଷଣ ଆଜି ଯେତିକି ଭଲ ପାଉଛନ୍ତି କାଲି ଆହୁରି ଅଧିକା, ତା'ପରେ ଦିନ ଆହୁରି ଅଧିକା, ତା'ପରେ ଦିନ ଆହୁରି ଅଧିକା, ଆନନ୍ଦାମ ବୁଦ୍ଧି ବର୍ଦ୍ଧନମ, ଭଗବାନ ସେ କ'ଣ ହେଲା, ତେଣୁ ଏହିଭଳି ଭାବରେ ଭଗବାନ ସିଏ ଇଏ ଚିଦାନନ୍ଦ, ଚିଦାନନ୍ଦ କହିଲେ ତାଙ୍କର ଆନନ୍ଦ ବଢ଼ି ବଢ଼ିକା ଯିବ, ଆମର ଭୌତିକ ଆନନ୍ଦ ଲିମିଟେଡ଼ ଲିମିଟେଡ଼, ଆମକୁ ବହୁତ ଭଲ ଲାଗୁଛି ଖାଇବା ପାଇଁ, ଖାଇବା ପାଇଁ ବହୁତ ବଢ଼ିଆ ଲାଗୁଛି, କିନ୍ତୁ ଦୁଇ ଚାରିଟା ରସଗୋଲା ଖାଇଗଲା ପରେ ଆଉ ଇଚ୍ଛା ହେବନି, ହେଇଗଲା ଯଥେଷ୍ଟ ହେଇଗଲା ଆନନ୍ଦ, ସେତିକିରେ ଲିମିଟେଡ଼ ହେଇଗଲା, ଆଉ ଘରେ ବିରକ୍ତି ଲାଗିବ ବାନ୍ତି ଲାଗିବ କେତେ କ'ଣ ସବୁ ଆସିବ, ଆମେ ଚିନ୍ତା କରିପାରିବା ନାହିଁ। ଏଇ ଯେଉଁ ଚିଦାନନ୍ଦ, ଚିଦାନନ୍ଦଟା ସେ ସାଟିସ୍ଫାଏ ମାନେ କମ୍ପ୍ଲିଟ୍ ହେଇଯିବନି, ଏତିକି ଆନନ୍ଦ ହେଇଗଲା ସେତିକିରେ ହେଇଗଲା, ହଁ ବାସ୍ ବାସ୍ ବାସ୍, ଏଇସବୁ ନାହିଁ, ଆନନ୍ଦ ବଢ଼ି ବଢ଼ିକା ବଢ଼ି ବଢ଼ିକା ବଢ଼ି ବଢ଼ିକା ଯାଉଥିବ, ଇଏ ହେଉଛି ଚିଦାନନ୍ଦ। ଏଇଭଳି ଭାବେ ପ୍ରତିଦିନ ବଢ଼ୁଥିଲା ତାଙ୍କର ଆନନ୍ଦ, ଗାଭୀମାନଙ୍କର, ମାଆମାନଙ୍କର, ପିତାମାନଙ୍କର, ସବୁ ବ୍ରଜରେ ବଳରାମ ଦେଖୁଥିଲେ, ଦେଖିକି ମଧ୍ୟ ଚିନ୍ତା କରିପାରୁନଥିଲେ, ବର୍ତ୍ତମାନ ସେ ଚିନ୍ତା କଲେ କ'ଣ ପାଇଁ ଏଇଟା ହେଉଛି। ତେଣୁ ଭାବାର୍ଥରେ କୁହାଯାଉଛି ଗାଈମାନଙ୍କର ଛୋଟ ବାଛୁରୀ ସବୁ ଥିଲେ, ଯେଉଁମାନେ ସ୍ତନ୍ୟପାନ କରିବାକୁ ଆରମ୍ଭ କରିଥିଲେ, ଏବଂ କେତେ ଗାଈ ଏକମାତ୍ର ବର୍ଷା ପ୍ରସବ କରିଥିଲେ, କିନ୍ତୁ ଯେଉଁ ସମସ୍ତ ବଡ଼ ବାଛୁରୀ ସ୍ତନ୍ୟପାନ ଛାଡ଼ି ଦେଇଥିଲେ, ଗାଈମାନେ ବର୍ତ୍ତମାନ ପ୍ରେମବଶତଃ ପରମ ଉତ୍ସାହରେ ସେମାନଙ୍କ ପ୍ରତି ସ୍ନେହ ପ୍ରଦର୍ଶନ କରୁଥିଲେ, ତା ପୂର୍ବରୁ ଦେଉନଥିଲେ, କ୍ଷୀର ଦେଉନଥିଲେ, କିନ୍ତୁ ଏମିତି ଦେଉଛନ୍ତି, ଏଇଟାକୁ ଦେଖିଲେ। ତେଣୁ ବଳରାମ ବିସ୍ମିତ ହେଲେ ଏବଂ ଶ୍ରୀକୃଷ୍ଣଙ୍କ ନିକଟରୁ ତାର କାରଣ ଜାଣିବାକୁ ଚାହିଁଲେ। ବଳରାମ ଏହିଭଳି ଭାବରେ ବିସ୍ମିତ ହେଇଗଲେ। ବଳରାମ ଇଏ କ'ଣ କ'ଣ ପାଇଁ ଏଇଟା ହେଉଛି ବଳରାମ? ଯେଉଁଦିନ ବ୍ରହ୍ମା ବାଛୁରୀ ଏବଂ ଗୋପାଳ ବନମାନଙ୍କୁ ହରଣ କରିଥିଲେ ସେହିଦିନରୁ ଯୋଗମାୟା ଏପରି କାର୍ଯ୍ୟ କରୁଥିଲେ ଯେ ବ୍ରଜବାସୀଗଣ ଏପରିକି ବଳରାମ ପର୍ଯ୍ୟନ୍ତ ତାହା ବୁଝିପାରିନଥିଲେ, କେହି ବୁଝିପାରିନଥିଲେ। ଯୋଗମାୟାଙ୍କ ପ୍ରଭାବରେ ଏହି ପ୍ରକାର ଅସାଧାରଣ ଘଟଣା ଗୁଡ଼ିକ କିପରି ଘଟୁଛି ବଳରାମ କ୍ରମଶଃ ତାହା ବୁଝିପାରିଲେ। ତେଣୁ ସେ ଶ୍ରୀକୃଷ୍ଣଙ୍କୁ ସେ ବିଷୟରେ ଜିଜ୍ଞାସା କଲେ। ବଳରାମ ଯେଉଁ ବୁଝିଲେ, କାହିଁକି ନା କଣ୍ଟ୍ରୋଲର ଅଛନ୍ତି କୃଷ୍ଣ, କୃଷ୍ଣ ତାଙ୍କ ଉପରେ ମଧ୍ୟ ମାୟା ବିସ୍ତାର କରିଥିଲେ। ତିନିଟା ଚାରି ପ୍ରକାର ଚାରିଟା ସ୍ତର ଥିଲା ମାୟାର, ମାୟାର ତିନିଟା ନା ଚାରିଟା ସ୍ତର ଆମେ ଶୁଣିବା। ଏଭଳି ଭାବରେ ସେ ଆବୃତ ହୋଇକି ରହିଥିଲେ, ବଳରାମ ସେ ଜାଣିପାରିନଥିଲେ। ବର୍ତ୍ତମାନ ଭଗବାନଙ୍କ ଇଚ୍ଛାରେ ସେ ସବୁ ମାୟା ସବୁ ଅପସରିତ ହେଲା। ତେଣୁ ଆସ୍ତେ 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 ବଳରାମ ସବୁ ଜାଣିଲେ। ଜାଣିକିରି ମଧ୍ୟ ସେ କୃଷ୍ଣଙ୍କୁ ପଚାରିଲେ, ଏଇଟା ବିଶ୍ୱନାଥ ଚକ୍ରବର୍ତ୍ତୀ ତାଙ୍କ ଭାଷାରେ କହିଛନ୍ତି। ତେଣୁ ଏଠି କୁହାଯାଉଛି କୃଷ୍ଣ ଯଦିଓ ବଳଦେବଙ୍କୁ କାହିଁକି ଜଣେଇଲେନି ଏପର୍ଯ୍ୟନ୍ତ, ଏବେ କାହିଁକି ଜଣେଇଲେ ନା, ସେଇଟା କୁହାଯାଉଛି କାହିଁକି ନା ବଳରାମଙ୍କୁ ସେ ଚାହୁଁନଥିଲେ। ବଳରାମ ତାଙ୍କର ଯେଉଁ ସାଙ୍ଗ ବାଳକମାନେ ଅଛନ୍ତି ସୀତା ଇତ୍ୟାଦି, ଏମାନଙ୍କଠାରୁ ଦୂରେଇ ରୁହନ୍ତୁ। ସିଦ୍ଧାମ ଇଏ ସିଏ ସବୁ ସିଏ କ'ଣ କୃଷ୍ଣ ନିଜକୁ ବିସ୍ତାର କରିଥିଲେ ନା, କିନ୍ତୁ ବଳରାମ ଜାଣିନଥିଲେ। ତାଙ୍କର ଅରିଜିନାଲ ଯେଉଁ ରହିଛନ୍ତି ସାଙ୍ଗମାନେ ସେମାନେ ସବୁ ରହିଛନ୍ତି, ଅଲଗା ରହିଛନ୍ତି, ସେ ଅଲଗା। ତେଣୁ କିନ୍ତୁ ଏ ପ୍ରଶ୍ନ ଆସିବ, କୃଷ୍ଣ ମଧ୍ୟ ତାଙ୍କ ବାଳକ ସାଙ୍ଗମାନଙ୍କ ଠାରୁ ଅଲଗା ରହିଥିଲେ, ତାଙ୍କ କାହିଁ ଦୁଃଖ ଲାଗିଲାନି, ବଳରାମ ଦୁଃଖ ଲାଗିବ ବୋଲି ବ୍ୟବସ୍ଥା କଲେ ନା? କୃଷ୍ଣ ଯଦିଓ ଦୂରରେ ରହିଥିଲେ, କିନ୍ତୁ ତଥାପି ସେ ଗୋଟେ ଅଂଶରେ ତାଙ୍କ ପାଖରେ ଥିଲେ, ତାଙ୍କୁ ଜଗିକି ରହିଛନ୍ତି। ସେମାନେ ସବୁ ଅଲଗା ଭାବରେ ରହିଛନ୍ତି, ଗୁପ୍ତ ଭାବରେ ରହିଛନ୍ତି ସେମାନେ। ତେଣୁ ଯେତେବେଳେ ଗୋଟେ ଯେତେ ବର୍ଷ ପାର ହୋଇଗଲା, ସେତେବେଳେ ଭଗବାନ ଇଚ୍ଛା କଲେ ଯୋଗମାୟା ତାଙ୍କର ଯେଉଁ ତାଙ୍କର ଆବୃତ କରିଥିଲେ ଆସ୍ତେ ଆସ୍ତେ ତାଙ୍କର ଆବରଣକୁ କାଢ଼ିଲେ, ଆସ୍ତେ ଆସ୍ତେ କାଢ଼ିବେ, ଗୋଟିଏ ଗୋଟିଏ କରି କାଢ଼ିବେ। କେତୋଟି ଆବରଣ ଥିଲା ଆମେ ଦେଖିବା ଶୁଣିବା, ବିଶ୍ୱନାଥ ଚକ୍ରବର୍ତ୍ତୀ କହୁଛନ୍ତି, ଛତିଶ ଶ୍ଳୋକରୁ ଆରମ୍ଭ ହେବ ସେଇଟା। ବଳରାମ ବର୍ତ୍ତମାନ ଚିନ୍ତା କରୁଛନ୍ତି ଏଇଭଳି ଭାବରେ, ବଳରାମଙ୍କ ଚିନ୍ତା ଭଗବାନ ସିଏ, କିନ୍ତୁ ତଥାପି ସେ ଚିନ୍ତା ଏଇଭଳି ଭାବରେ କରୁ ଜାଣିପାରୁନାହାନ୍ତି। ତେଣୁ କୃଷ୍ଣଙ୍କ ସହିତ କେହି ସମାନ ହୋଇପାରିବେ ନାହିଁ, ଏମିତିକି ବଳରାମ ମଧ୍ୟ ସମାନ ହୋଇପାରିବେ ନାହିଁ। ସେ କହୁଛନ୍ତି କିମି ଏତେ ଅଦ୍ଭୁତମିବ ବାସୁଦେବ ବାସୁଦେବ ଅଖିଳାତ୍ମନି ବ୍ରଜସ୍ୟ ସାତ୍ମନ ସ୍ତୋକେଶୁ ଅପୂର୍ବଂ ପ୍ରେମ ବର୍ଦ୍ଧତେ। ବର୍ତ୍ତମାନ ସେ ଚିନ୍ତା କରୁଛନ୍ତି, ଗୋଟିଏ ବର୍ଷ କାଳ ଚିନ୍ତା କରିପାରୁନଥିଲେ, ବର୍ତ୍ତମାନ ଚିନ୍ତା କଲେ, କାରଣ ଭଗବାନ ତାଙ୍କର ଗୋଟିଏ ଅଂଶକୁ ମାୟାରୁ ଯେଉଁ ଆବୃତ କରିଥିଲେ ଗୋଟିଏ ଅଂଶକୁ କାଢ଼ିନେଲେ, ଗୋଟିଏ ଅଂଶ କାଢ଼ିନେଲା ପରେ ବଳରାମ ଚିନ୍ତା କରୁଛନ୍ତି ଏଇଭଳି ଭାବରେ, କ'ଣ କିମି ଏତେ ତ ଅଦ୍ଭୁତ, ଇଏ ଅଦ୍ଭୁତ କ'ଣ ହେଉଛି, ଆଗରୁ କାହିଁ ଜାଣିନଥିଲେ ଏବେ କାହିଁ ଜାଣିଲେ ନା? ଭଗବାନ ସେ ତାକୁ କାଢ଼ିଲେ, ତାଙ୍କ ଠାରୁ ସେ ଆବରଣଟାକୁ ନେଲେ, କାଢ଼ିନେଲେ। ସେ କହୁଛନ୍ତି ବାସୁଦେବ ଅଖିଳାତ୍ମନି, ବାସୁଦେବ କୃଷ୍ଣ ଯିଏକି ଅଖିଳଙ୍କର ଆତ୍ମା, ସମସ୍ତଙ୍କର ଆତ୍ମା ସିଏ, ବ୍ରଜସ୍ୟ ସାତ୍ମନ ସ୍ତୋକେଶୁ ଅପୂର୍ବଂ ପ୍ରେମ ବର୍ଦ୍ଧତେ। ବ୍ରଜବାସୀମାନଙ୍କ ସମସ୍ତଙ୍କର ସ୍ତୋକେଶୁ ଏ ପିଲାଙ୍କ ପ୍ରତି ସମସ୍ତଙ୍କ ପ୍ରେମ ବଢ଼ି ବଢ଼ିକା ଯାଉଛି ବର୍ତ୍ତମାନ, ସେଇଟା ଜାଣିଲେ, ଆଗରୁ ଜାଣିପାରୁନଥିଲେ, ବର୍ତ୍ତମାନ ସେଇଟା ଜାଣିଲେ। ଏ ବର୍ଷକ ଲୀଳା ତ ବର୍ଣ୍ଣନା କରାଯାଉନି ନାହିଁ ନା, ଗୋଟେ ଦିନର ଲୀଳା କୁହାଗଲା, ତା'ପର ଦିନ ଲୀଳା କୁହାଗଲା, ଆଉ ଯଦି ବର୍ଷ ହୋଇଗଲାଣି, ଗୋଟିଏ ଯଦି ବର୍ତ୍ତମାନ ବର୍ଣ୍ଣନା କରାଯିବ ତାହେଲେ ଭାଗବତ ପୂର୍ଣ୍ଣ ହୋଇଯିବ, ଆଉ କିଛି ରହିବ ନାହିଁ କହିବା ପାଇଁ, ଗୋଟିଏ ବର୍ଷ ଶଙ୍ଖ ବାଜିବ ବର୍ତ୍ତମାନ। ଦେଖନ୍ତୁ ଦର୍ଶନ କରିବେ ଯେବେ ଯାଆନ୍ତୁ, ଦେଖନ୍ତୁ ଶ୍ରୀ ସୀତାରାମ ଲକ୍ଷ୍ମଣ ହନୁମାନ ଯୋଗେ ଉନ୍ନତା। ଜୟ ଶ୍ରୀକୃଷ୍ଣ ବଳରାମ ଶ୍ରୀ ଶ୍ରୀ ଜଗନ୍ନାଥ ବଳଦେବ ସୁଭଦ୍ରା ମହାରାଣୀ ଶ୍ରୀ ରାଧା କୃଷ୍ଣଚନ୍ଦ୍ର ଶ୍ରୀ ଲକ୍ଷ୍ମୀ ନୃସିଂହଦେବ କୀ ଶ୍ରୀ ଗୋପାଳ ମହାରାଜ କୀ ଜୟ ଶ୍ରୀ ଗୁରୁଦେବ କୀ ଜୟ ସମ୍ବେତ ଗୌରବଚନ୍ଦ କୀ ଗାଇ ଗୌରମାନନ୍ଦୀ। ତେଣୁ ଭଗବାନ ବଳରାମ ବର୍ତ୍ତମାନ ଚିନ୍ତା କରୁଛନ୍ତି, ଆମେ ମଧ୍ୟ ଯେଉଁ ଚିନ୍ତା କରୁଛୁ। ମୁଁ ଆଜି ସକାଳେ ମୁଁ ଆଜି କହୁଥିଲି ନା କାଲି କହୁଥିଲି, ମାୟା ଆମେ ମାୟାର ବସରେ ଚିନ୍ତା କରୁଛେ ନା ମାୟାର ଉର୍ଦ୍ଧ୍ୱ ଯାଇକି ଚିନ୍ତା କରୁଛେ? ଆମର କେଉଁ ଚିନ୍ତା? ଆମେ ମଧ୍ୟ ମାୟାଗ୍ରସ୍ତ ହେଇକି ରହିଛେ। ବଳରାମ ମଧ୍ୟ ମାୟାଗ୍ରସ୍ତ ହେଲେ ବଡ଼ କଥା କ'ଣ? କିନ୍ତୁ ଆମର ମାୟା ହେଉଛି ଇଏ ବହିରଙ୍ଗା ମାୟା, କିନ୍ତୁ ବଳରାମଙ୍କର ଯେଉଁ ମାୟା ସେଇଟା ହେଉଛି ଅନ୍ତରଙ୍ଗା ମାୟା। ଇଏ ହେଉଛି ଉନ୍ନତତର ଶକ୍ତି ଭଗବାନଙ୍କର, ସେଇଟାରେ ମଧ୍ୟ ସେ କଭର କରି ରଖିଥିଲେ ତାଙ୍କୁ। ତେଣୁ ବର୍ତ୍ତମାନ ଚିନ୍ତା କରୁଛି କିମ୍ ଏଟା ଅଦ୍ଭୁତ ବ୍ରଜସ୍ୟ ସା ଆତ୍ମନ ସ୍ତୋକେଶୁ, ସମସ୍ତେ ବ୍ରଜରେ ଯେତେ ଅଛନ୍ତି ସମସ୍ତେ ତାଙ୍କ ପିଲାମାନଙ୍କୁ ଅପୂର୍ବଂ ପ୍ରେମ ବର୍ଦ୍ଧତେ, ପ୍ରେମ ତାଙ୍କର ବର୍ଷ ସାରା ବଡ଼ି ବଡ଼ିକା ବଡ଼ି ବଡ଼ିକା ବଡ଼ି ବଡ଼ିକା ଯାଉଛି। ଏଇଟା ବଳରାମ ଦେଖିକିରି ମଧ୍ୟ ଦେଖିପାରୁନଥିଲେ। ତେଣୁ ହରେ କୃଷ୍ଣ କହିଲୁ, ହରେ କୃଷ୍ଣ ହରେ କୃଷ୍ଣ। ତେଣୁ ଏହିଭଳି ଭାବରେ ସମସ୍ତଙ୍କର ଏଇ ଯେଉଁ ପ୍ରେମ ବଢ଼ୁଛି, ବଳରାମ ବର୍ତ୍ତମାନ ଚିନ୍ତା କରୁଛନ୍ତି। ଗୋଟିଏ ବର୍ଷ ଚାଲିଗଲା, ଆଉ ପାଞ୍ଚ ଛଅ ଦିନ ଅଛି। ଭଗବାନ ଯଦି ସେ ମାୟାକୁ ଅପସାରିତ ନ କରିଥାନ୍ତେ ତଥାପି ବଳରାମ ଚିନ୍ତା କରିପାରିନଥାନ୍ତେ। ତେଣୁ ଏହି ଲୀଳାଟି ଏତେ ଗୁରୁତ୍ୱପୂର୍ଣ୍ଣ। ବଳରାମ ନିଜେ ମଧ୍ୟ ଚିନ୍ତା କରୁଛନ୍ତି, ମୋର ମଧ୍ୟ ଅନୁରାଗ ବଢ଼ି ବଢ଼ିକି ଯାଉଛି, ବଳରାମଙ୍କର ମଧ୍ୟ ଅନୁରାଗ ବଢ଼ୁଛି, ଅନ୍ୟମାନଙ୍କର ବଢ଼ୁଛି। ସେ ଜାଣିପାରୁନଥିଲେ, ଦେଖୁଥିଲେ, ଚିନ୍ତା କରିନଥିଲେ। ବର୍ତ୍ତମାନ ବଳରାମଙ୍କର ମଧ୍ୟ ଅନୁରାଗ ବଢ଼ୁଥିଲା ପିଲାମାନଙ୍କ ପ୍ରତି, କିନ୍ତୁ ସେ ଚିନ୍ତା କରୁନଥିଲେ। ବର୍ତ୍ତମାନ ଯେତେବେଳେ ମାୟାର ଗୋଟିଏ ଅଂଶ ଗଲା, ସେତେବେଳେ ସେ ଚିନ୍ତା କରୁଛନ୍ତି ଇଏ କ'ଣ ହେଇଛି, କ'ଣ କାରଣ କ'ଣ। ବଳରାମ ଯୋଗମାୟାଙ୍କ କାର୍ଯ୍ୟ ଦେଖି ବିସ୍ମିତ ହୋଇଥିଲେ, ତେଣୁ ସେ କୃଷ୍ଣଙ୍କୁ ପଚାରି ବୁଝିବାକୁ ଚାହିଁଲେ ଏଠାରେ କ'ଣ ହେଉଛି, ଏହା ରହସ୍ୟ କ'ଣ, ରହସ୍ୟ କ'ଣ, ଏଇଟା ସେ ଜାଣିବା ପାଇଁ ଚାହିଁଲେ। ତେଣୁ ଏଠି କହୁଛନ୍ତି, ଏ ପ୍ରଥମ ମାୟା ଅଂଶ ପରମେ ସତୀ ବିରୋଧ ଦର୍ଶନ ବିରୋଧ ଦର୍ଶନ ଉତ୍ଥାନ ତସ୍ୟ ଚିନ୍ତନ ମାୟ। ତେଣୁ ଯେଉଁ ଅନ୍ତରଙ୍ଗା ମାୟା ଦ୍ୱାରା ଆବୃତ ହୋଇକି ରହିଥିଲେ ଗୋଟିଏ ଅଂଶ ଚାଲିଗଲା ବଳରାମଙ୍କ ଠାରୁ, ପୂର୍ଣ୍ଣ ଭାବେ ଯାଇନାହିଁ, ପୂର୍ଣ୍ଣ ଭାବେ ଦେଖିନାହାନ୍ତି। ଗୋଟିଏ ଅଂଶ ଯିବାରୁ ବର୍ତ୍ତମାନ ଚିନ୍ତା କଲେ ଇଏ କ'ଣ, ମାଆମାନଙ୍କ ଯେଉଁ ପ୍ରେମ କୃଷ୍ଣଙ୍କ ପ୍ରତି ଥିଲା ସେଇ ପ୍ରେମ ତାଙ୍କ ନିଜ ସନ୍ତାନମାନଙ୍କ ପ୍ରତି ହେଉଛି। ବଳରାମ ଯେଭଳି କୃଷ୍ଣଙ୍କୁ ଭଲ ପାଉଥିଲେ ଅନ୍ୟମାନଙ୍କୁ ମଧ୍ୟ ସେଇଭଳି ଭାବରେ ଭଲ ପାଉଛନ୍ତି, ଏଇଟା ଚିନ୍ତା କଲେ, ଆଗରୁ ଚିନ୍ତା କରୁନଥିଲେ। କାରଣ ସେ ଆଦିକୃଷ୍ଣ ସେ କ'ଣ କଲେ ନା ତାଙ୍କର ଗୋଟେ ମାୟାର ଅଂଶକୁ ଅପସାରିତ କରିଦେଲେ। ବର୍ତ୍ତମାନ ବଳରାମ ଚିନ୍ତା କଲେ, ତେଣୁ ତାପରେ ସୁଗ୍ର କୁହାଯାଉଛି, କେୟଂ ବା କୁତାୟାତା ଦୈବୀ ବା ନାରୁତାସୁରୀ ପ୍ରାୟ ମାୟା ତୁମେ ଭଟ୍ଟୁ ନାନ୍ୟା ମେ ବି ବିମୋହିନୀ। ପିଲାମାନେ ସମସ୍ତେ କହିଲ ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ 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 ହରେ ହରେ। ପ୍ରସାଦ ନିଅନ୍ତି। ତେଣୁ ଏହିଭଳି ଭାବରେ ବଳରାମ ବର୍ତ୍ତମାନ ଚିନ୍ତା କରୁ, କେ ବା କୁତ ଆୟା ତା, ଇଏ କିଏ କା ଇୟମ କାହାର ମାୟା, ଇଏ କା କେୟମ ବା କୁତ ଆୟା ତା, କେଉଁଠୁ ଆସିଲା ଏ ମାୟା? ବର୍ତ୍ତମାନ ଚିନ୍ତା କରୁଛନ୍ତି, ଆଗରୁ ଚିନ୍ତା କରୁନଥିଲେ। ତେଣୁ ଦୈବୀ ବା ନାରୀ ଅଥା ଉଦା ଅସୁରୀ, ଏଇଟା ଦେବ ମାୟା, ଦେବ ମାୟା ବା ଦେବୀ ମାୟା ବା ନାରୀ ମାୟା ବା ଅସୁରୀ ମାୟା, କାହାର ମାୟା? ସମସ୍ତଙ୍କର ମାୟା କିଛି କିଛି ରହିଛି। ତେଣୁ ପ୍ରାୟ ମାୟା ତୁମେ ଭଟୁ, କିନ୍ତୁ ମୋ ଉପରେ ଏମାନଙ୍କର ମାୟା କାର୍ଯ୍ୟ କରିବ ନାହିଁ, ମୋର ଭର୍ତ୍ତୁ ଭଗବାନ କୃଷ୍ଣ ହେଉଛନ୍ତି ତାଙ୍କର ଭର୍ତ୍ତୁ ବୋଲି କହୁଛନ୍ତି, ମୋର ପ୍ରଭୁ ସିଏ ନାନ୍ୟା ମେ ବି ବିମୋହିଣୀ, ତେଣୁ କୃଷ୍ଣଙ୍କୁ ଛାଡ଼ିଦେଲେ ଆଉ କେହି ମୋତେ ମୋହିତ କରିପାରିବ ନାହିଁ, ବର୍ତ୍ତମାନ ଚିନ୍ତା କରୁଛନ୍ତି ବଳରାମ। ତେଣୁ ଏହିପରି ଭାବରେ ବଳରାମ ବୁଝିପାରିଲେ ଯେ ସେହି ସବୁ ବାଳକ ଏବଂ ବାଛୁରୀ ଶ୍ରୀକୃଷ୍ଣଙ୍କର ହିଁ ଅଂଶ ଅଟନ୍ତି, ଗୋଟିଏ ମାୟାର ଗୋଟିଏ ଅଂଶ ଗଲା। ତେଣୁ ଏଠି କହୁଛନ୍ତି ବିଶେଷ ବିଶ୍ୱନାଥ ଚକ୍ର ଠାକୁର ଭାଷାରେ ଭାଷାରେ କୁହାଯାଇଛି, ଭବତୁ ସର୍ବଜ୍ଞତୈବ କାରଣମସ୍ୟ ଜ୍ଞାସ୍ୟାମି ଇତି କ୍ଷଣ ପରାମର୍ଶ ଦ୍ୱିତୀୟ ମାୟାସ୍ୱ ପରମେ ସତୀ ମାୟା ଅୟମ ଇତି ନିଶ୍ଚିନ୍ତ ସାକ୍ଷିଶ୍ରୀ। ବର୍ତ୍ତମାନ ଭଗବାନଙ୍କ ଇଚ୍ଛାରେ ଦ୍ୱିତୀୟ ମାୟାର ଗୋଟେ ଦ୍ୱିତୀୟ ଅଂଶ ତାଙ୍କଠାରୁ ଚାଲିଗଲା, ବର୍ତ୍ତମାନ ସେ ଏଭଳି ଭାବରେ ଚିନ୍ତା କରୁଛନ୍ତି। ଭବତୁ ସର୍ବଜ୍ଞତା, ବଳରାମ ତ ସର୍ବଜ୍ଞ, ସେ ଏମିତି ନୁହଁ ବଳରାମ ତ ଜାଣିନାହାନ୍ତି, ବଳରାମ ସର୍ବଜ୍ଞ, କିନ୍ତୁ କାରଣ ମତ୍ସ୍ୟ ଜ୍ଞାସ୍ୟାମି ଇତି କ୍ଷଣ ପରାମର୍ଶ, ଆର କାରଣ କ'ଣ ମୁଁ ଜାଣିବା ପାଇଁ ଚାହୁଁଛି, ଏଇଟା ଯେତେବେଳେ ଚିନ୍ତା କଲେ ସେତେବେଳେ ମାୟାର ଗୋଟିଏ ଆଉ ଗୋଟିଏ ଭାଗ ଚାଲିଗଲା। ତେଣୁ ବର୍ତ୍ତମାନ ସେ ଏଇଭଳି ଭାବେ ଚିନ୍ତା କରୁଛନ୍ତି, ଦୈବୀ ଦୈବୀ କହିଲେ ବ୍ରହ୍ମା, ବ୍ରହ୍ମାଙ୍କର ମାୟା, ନାରୀ କହିଲେ ନରା, ନାରୀ ବା ନର ମନୁଷ୍ୟମାନଙ୍କର ଋଷିମାନଙ୍କର, ଋଷିମାନଙ୍କର ମାୟା, ଆସୁରୀ କହିଲେ କଂସାଦୟ, କଂସ ଏମାନଙ୍କର ମାୟା, ସେମାନେ ମଧ୍ୟ ମାୟା ବହୁତ ଜାଣନ୍ତି, ଆସୁରମାନେ ବହୁତ ମାୟା ଜାଣନ୍ତି, ଏଭଳି ରାବଣ, ରାବଣ ଏଭଳି ମାୟା ଜାଣିଥିଲା, ସୀତା ଦେବୀଙ୍କୁ ମନେଇ ମନେଇ ହେଇପାରିଲାନି, କ'ଣ କଲା ଗୋଟେ ରାମଙ୍କର କଟା ମୁଣ୍ଡକୁ ଆଣିକି ଦେଖାଇଦେଲେ, ମସ୍ତକ ମୁଁ କାଟିଦେଇଛି କହିକି ଦେଖାଇଦେଲେ, ରାମ ଭଗବାନ ରାମଙ୍କର ମସ୍ତକ ଦେଖାଇଦେଲେ, କାଟିକିରି ଆଣିଛନ୍ତି, ରକ୍ତ ବାହାରୁଛି, ସୀତାଙ୍କୁ ଦେଖାଇଦେଲେ, ଏତେ ମାୟା ସବୁ ରହିଛି, କାହାର କ'ଣ କମ୍ ମାୟା ରହିଛି। ବାଣାସୁର, ବାଣାସୁର ଏଭଳି ମାୟା ଥିଲା ଯେ ଭଗବାନ କୃଷ୍ଣଙ୍କର ଯେଉଁ ପ୍ରଥମେ ବିବାହ କଲେ, ଆପରେ ଆସିବ ଆମର ସକାଳେ ଯେଉଁ କଥା ଚାଲିଛନ୍ତି, ରୁକ୍ମିଣୀଙ୍କୁ ବିବାହ କରିବ, ଅସୁର ବିବାହ ହେବ, ଆଜି ସକାଳେ ଆମେ ଶୁଣିଥିଲେ ନା, ବିବାହ ଆଠ ପ୍ରକାର ବିବାହ ରହିଛି, ଭଗବାନ କୃଷ୍ଣ ଯେଉଁ ରୁକ୍ମିଣୀଙ୍କୁ ବିବାହ କରିଥିଲେ ଅସୁର କ'ଣ ଅସୁର ଇଏରେ ଅସୁର ପ୍ରଥାରେ ବିବାହ କରିଥିଲେ, ଅସୁର ପ୍ରଥା, ରାକ୍ଷସ ରାକ୍ଷସ ପ୍ରଥା, କ'ଣ ରାକ୍ଷସ ପ୍ରଥା, ଜବରଦସ୍ତି କିଣି ଆସିବା, ଟ୍ରାଇବାଲ ମାନଙ୍କରେ ଏସବୁ ରହିଛି, ଟ୍ରାଇବାଲ ମାନଙ୍କରେ ଲୋକମାନେ ସେମାନେ ସବୁ ଏଇଭଳି ଭାବେ ଜବରଦସ୍ତି କିଣି ଆସିବେ, ଏସବୁ ଆମେ ଶୁଣିଥିଲୁ। ଏଭଳି ଭାବରେ ଆଠ ପ୍ରକାର ବିବାହ ପ୍ରଥା ରହିଛି, ଗାନ୍ଧର୍ବ ବିବାହ, ପିତାମାତାଙ୍କ ଦ୍ୱାରା ସେଇଟାକୁ ଡିସାଇଡ଼ କରି ବିବାହ କରିବେ, କିଏ ପୁତ୍ର କନ୍ୟା ଜଣେ ଜଣେ ଭଲ ପାଉଛନ୍ତି ସେ ବିବାହ କରୁଛନ୍ତି, ଏଇଭଳି ଭାବରେ ଆଠ ପ୍ରକାର ବିବାହ ବୈଦିକ ରୀତିରେ ରହିଛି, ବେଦରେ ରହିଛି ସେଇଟା, ଏଇଭଳି ଭାବ ସବୁଠି ସବୁ ପ୍ରକାର ବିବାହ ସମ୍ଭବ ହେବ ନାହିଁ। ଏଠି ରୁକ୍ମିଣୀ ଦେବୀଙ୍କର କଥା ଆସିବ, ରୁକ୍ମିଣୀ ଦେବୀଙ୍କ ପିତା ଚାହୁଁଥିଲେ ତାଙ୍କର କନ୍ୟାଙ୍କୁ କୃଷ୍ଣଙ୍କୁ ବିବାହ ଦେବା ପାଇଁ, କିନ୍ତୁ ହେଇପାରିଲା ନାହିଁ, କାହିଁକିନା ତାଙ୍କର ବଡ଼ ପୁତ୍ର ରୁକ୍ମୀ ରୁକ୍ମିଣୀ କହିଲା ନା, ଏ ଜରାସନ୍ଧର ସେ ଚେଲା, ଜରାସନ୍ଧ ସକାଳେ ଶୁଣୁଛି, ଜରାସନ୍ଧର ଚେଲା ହେଉଛି ସିଏ ରୁକ୍ମିଣୀ, ରୁକ୍ମିଣୀ କହିଲା ଏ କୃଷ୍ଣ ଆର କିଛି ଭଲ ଗୁଣ ଅଛି, ସବୁ ପ୍ରକାର ଖରାପ ଗୁଣ, ସେ କିଛି ଭଲ ଗୁଣ ଦେଖିପାରୁନଥିଲା, ତେଣୁ ସେ ଦେଖୁଥିଲା ଭଲ ଗୁଣ କାହା ପାଖରେ, ଶିଶୁପାଳ ପାଖରେ, ଶିଶୁପାଳ ବି ବିବାହ ଦେବା ପାଇଁ ଚାହିଁଥିଲା, ତେଣୁ ଏ ପତ୍ର ଲେଖିଥିଲେ ଯେଉଁଟାକୁ ଔଦ୍ଧତ୍ୟ ବୋଲି କୁହାଯାଇଛି, ସକାଳେ ଆମେ ପାଠ କରୁଥିଲେ, ଏଇଟା ହେଉଛି କଥା, ଏ କ'ଣ ସାତ୍ତ୍ୱିକ ପ୍ରେମର ଲକ୍ଷଣ ଔଦ୍ଧତ୍ୟ, ଏ ଦଶମ ସ୍କନ୍ଧ 55-52 ଆସିବ, ଏ ଚିଠି ଲେଖିଛନ୍ତି ରୁକ୍ମିଣୀ ଦେବୀ, ଚିଠି ଲେଖିଛନ୍ତି ଭଗବାନ ପାଖକୁ। ତେଣୁ ଏ ଯେଉଁ ବର୍ତ୍ତମାନ ଆସୁରୀ କହିଲେ କଂସ ଆଦି ସେମାନଙ୍କ ମଧ୍ୟ ମାୟା ରହିଛି, ସମସ୍ତଙ୍କ ମାୟା ରହିଛି, ଆମେ ସବୁ ପିଲାମାନେ ସବୁ ଗପ ସବୁ ରହିଛି, ବହୁତ ଗପ ରହିଛି, ଗୋଟେ କ'ଣ କହିଲେ ଯେଉଁ ଅସୁରୀ ଥିଲେ ଏଇସବୁ ଜଗନ୍ନାଥ ପାଖରେ ମଧ୍ୟ ବହୁତ କଥା ରହିଛି, ଗୋଟେ ଅସୁରୀ ଥିବ ସେ କ'ଣ କରିବ, ରାୟ ପୁଅକୁ କ'ଣ କରିବ ନା, ସକାଳ ହେଲେ ମେଣ୍ଢା କରିଦେବ, ରାତିରେ ହେଲେ ପୁଣି ତାକୁ ଯୁବକ କରାଇଦେବ, ଏଇଭଳି ଭାବରେ କରେ ସିଏ, ଏସବୁ ରହିଛି ମାୟା ରହିଛି, ମାୟା ଦ୍ୱାରା ସବୁ କରିହେବ, ଜାଣିପାରିବେ ନାହିଁ, ଆମେ ମଧ୍ୟ ମାୟାଗ୍ରସ୍ତ ହେଇକି ରହିଛେ, ଆମର ଯେତେବେଳେ ମାୟା ଦୂର ହେବ ସେତେବେଳେ ଆମେ ଜାଣିବା, ମାୟା ଦୂର ହେଲେ ସେ ଜାଣି ପ୍ରଭୁ ନଷ୍ଟ ମୋହ ସ୍ମୃତି ଲବ୍ଧା त्वत्प्रसादात्म्याचितो स्थितोऽस्मि गत सन्देह करिष्ये वचनं तव। ଆମେ ମାୟା ଦ୍ୱାରା ମୋହିତ ହେଇକି ରହିଥିବାରୁ ଆମେ ଜାଣିପାରୁନେ ଭଗବାନ କ'ଣ ସେବା କରିବୁ। ଆମେ ଇନ୍ଦ୍ର ନିଜର ଇନ୍ଦ୍ର ତୃପ୍ତିରେ ଲାଗିଛେ। ସାରା ପୃଥିବୀ ପୃଥିବୀ ଯେତେବାସୀ ଅଛନ୍ତି 760 କୋଟିରୁ ଉର୍ଦ୍ଧ ରହିଗଲାଣି, ଏମାନେ ସମସ୍ତେ ମାୟା ଦ୍ୱାରା ମୋହିତ ହେଇ କାର୍ଯ୍ୟ କରୁଛନ୍ତି। ମାୟା ଦ୍ୱାରା ମୋହିତ ସେମାନେ ଜାଣନ୍ତି ନାହିଁ ଯେ ସେମାନେ ମାୟା ମୋହିତ ହେଇକି ରହିଛନ୍ତି ବୋଲି ଜାଣନ୍ତି ନାହିଁ। ତେଣୁ ଭଗବାନଙ୍କୁ ସେବା କରୁନାହାନ୍ତି, ନିଜର ଇନ୍ଦ୍ର ତୃପ୍ତିରେ ଲାଗିଛନ୍ତି। କିନ୍ତୁ ଯାହା ଯାହାର ମାୟା ଦୂର ହେବ ସେ ଭଗବାନଙ୍କ ଶରଣ ଯିବେ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ। ସମସ୍ତେ ମାୟା ଦ୍ୱାରା ମୋହିତ ହେଇକି ରହିଛନ୍ତି, କିନ୍ତୁ ଏକମାତ୍ର ମାୟା ଧୀଶ ହେଉଛନ୍ତି ଭଗବାନ କୃଷ୍ଣ। ମାୟା ଧୀଶ ମାୟା ବଶ ଈଶ୍ୱର ଜୀବର ଭେଦ, ଈଶ୍ୱର ଏବଂ ଜୀବ ଭିତରେ ଭେଦ ହେଉଛି ଏଇଟା। ଭଗବାନ ହେଉଛନ୍ତି ମାୟା ଧୀଶ, ମାୟାକୁ ନିଜ କଣ୍ଟ୍ରୋଲରେ ରଖିଛନ୍ତି। ଯେଉଁ ଭାଗବତ ପ୍ରଥମ ଶ୍ଳୋକରେ କୁହାଗଲା ନିରସ୍ତ କୁହକଂ, ମାୟାଙ୍କୁ ସେ ନିଜ ଅଧୀନରେ ରଖିଛନ୍ତି ଏବଂ ଆମେ ସବୁ ମାୟାର ଅଧୀନରେ ରହିଛେ। ଇଏ ହେଉଛି ଈଶ୍ୱର ଏବଂ ଜୀବଙ୍କ ଭିତରେ ଭେଦ ହେଉଛି ଏଇଭଳି ଭାବରେ। ସମସ୍ତଙ୍କର କିଛି ଶକ୍ତି ଅଛି, ମାୟା ଶକ୍ତି ରହିଛି। ତେଣୁ ଏମାନେ ସବୁ ଅସୁରମାନେ ସେ ଯେଉଁ ମାୟା ସବୁ ଜାଣନ୍ତି, ଏଭଳି ଭାବରେ ଭାଗବତ ବହୁତ ସ୍ଥାନରେ ବର୍ଣ୍ଣନା କରାଯାଇଛି। ମାୟା ଯୁଦ୍ଧ ଅଷ୍ଟମ ସ୍କନ୍ଧରେ ବର୍ଣ୍ଣନା କରାଯାଇଥିଲା, ଯେତେବେଳେ ସମୁଦ୍ର ମନ୍ଥନରେ ଭଗବାନ ମୋହିନୀ ରୂପରେ ଆସିକରି ତାଙ୍କୁ ଅମୃତ ବଣ୍ଟନ କଲେ, ଭଗବାନ ବଣ୍ଟନ କରିକି ତାପରେ ସେହି ସମୟରେ ଇଏ କ'ଣ କଲେ, ରାହୁ କ'ଣ କରିଛନ୍ତି ନା ଗୋଟେ ଦେବତା ଶରୀରରେ ଯାଇକରି ତାଙ୍କର ମାୟା, ସେମାନେ ମଧ୍ୟ ଜାଣିଛନ୍ତି ମାୟା ଦେବତା ହେଇଗଲେ। ପୁତନା ମଧ୍ୟ ମାୟା ମାୟା ଜାଣିଥିଲା, ତେଣୁ ସେ ଗୋଟେ ଗୋଟେ ଦେବୀ ଭଳିଆ ହେଇଗଲା, ଶରୀର କରିଦେଲା। ଏଇ ଯେଉଁ ରହିଛନ୍ତି କ'ଣ ତା ନା ସୁପର୍ଣ୍ଣଖା, ସେ ମଧ୍ୟ ବିରାଟ ତାର ବିକଟାଳ ରୂପ, କିନ୍ତୁ ସେ ଗୋଟେ ବହୁତ ସୁନ୍ଦରୀ ରୂପ ଆଣିଲା। ମୋ ସବୁ ନାରୀ ନ ତୋ ତୋ ସବୁ ପୁରୁଷ, ଏଇଭଳି ଭାବରେ କଥା କହୁଛନ୍ତି। ଏତେ ସୁନ୍ଦରୀ ହେଇଗଲା ସେ। ଏଇଭଳି ଭାବରେ ଆମର ଯେଉଁ ରହିଛନ୍ତି ଜଳରେ ଥିଲେ, କ'ଣ ତାଙ୍କ ନା ବହୁତ ବର୍ଷ କାଳ ତପସ୍ୟା କରିଥିଲେ, ବସୌଭରୀ, ବହୁତ ବୁଢ଼ା ଆମର ଇଏ ଗୌରମାନଙ୍କୁ ତ ଠିକ୍ ଭାବରେ ଚାଲିଛନ୍ତି, ସେ ସେଥିପାଇଁ ଚାଲିପାରୁନଥିଲେ, ଆଖିକି ଦେଖାଯାଉନଥିଲା, ଥରୁଥିଲା ମୁଣ୍ଡ ଏମିତି ଏମିତି ହେଉଥିଲା। କିନ୍ତୁ ଗୋଟାଏ ନବଯୁବକ ଭଳି ହେଇଗଲେ, ଆଦିକୃଷ୍ଣ ଭଳି ହେଇଗଲେ, ନବଯୁବକ ଏଇଭଳି ହେଇଗଲେ। ଏତେ ଏସବୁ ମାୟା, ବହୁତ ମାୟା ବାହାର ସମସ୍ତଙ୍କ ରହିଶକ୍ତି। ବଳରାମ ଚିନ୍ତା କରୁଛନ୍ତି ମୋ ଉପରେ କିଏ ମାୟା ବିସ୍ତାର କରିବ, ଦେବତାମାନେ ବ୍ରହ୍ମା ମାୟା ବିସ୍ତାର କରିଦେଲେ ନେଇଗଲେ ନା ସମସ୍ତଙ୍କୁ। ତେଣୁ ବ୍ରହ୍ମାଙ୍କର ଏଇ ଦୈବୀ ନା ଆସୁରୀ, ଅସୁରମାନଙ୍କ ନାରୀ, ନାରୀ କହିଲେ ମନୁଷ୍ୟମାନଙ୍କର ମଧ୍ୟ ନାରୀ ମଧ୍ୟ ରହିଛି, ନରମାନେ ଅଛନ୍ତି, ବିଶେଷ ଭାବରେ ଋଷିମାନଙ୍କର, ଋଷିମାନଙ୍କର ସବୁ ରହିଛି, ସବୁ ମୋହ କରିଦେବେ। ତେଣୁ ବା ଆସୁରୀ, ଆସୁରୀ ଶକ୍ତି ସବୁ ରହିଛି। ଏଭଳି ଭାବରେ ଭଗବାନ ଚିନ୍ତା କରୁଛନ୍ତି ମୋ ଉପରେ କ'ଣ ସେଗୁଡ଼ା କାର୍ଯ୍ୟ କରିବ, ଶୁଣନ୍ତୁ ଭଗବାନ, ଏଗୁଡ଼ା ସବୁ ଭୌତିକ ସ୍ତରର କଥା। ତେଣୁ ପ୍ରାୟ ମାୟା ଆସ୍ତି ମେ ଭର୍ତ୍ତୁ, ମୋର ପ୍ରଭୁ ହିଁ ମୋ ଉପରେ ମାୟା ବିସ୍ତାର କରିପାରିବେ, ମୋ ଉପରେ ଆଉ କିଏ କରିପାରିବେ ନାହିଁ। ଏଇଭଳି ଭାବରେ ଭଗବାନ ବର୍ତ୍ତମାନ ଚିନ୍ତା କଲେ ବଳରାମ, ଆଉ ପୂର୍ବରୁ ଚିନ୍ତା କରୁନଥିଲେ, ଗୋଟିଏ ବର୍ଷ ହେଇଗଲା ଚିନ୍ତା କରିପାରୁନି, ଆଗରୁ କାହିଁ ଚିନ୍ତା କରୁନଥିଲେ, ଆଗରୁ କାହିଁ ଚିନ୍ତା କରୁନଥିଲେ, ଦେଖୁନଥିଲେ, ଚିନ୍ତା କରୁନଥିଲେ କାହିଁକି ନା ଭଗବାନଙ୍କ ଇଚ୍ଛାରେ ଏଇଟା ହେଲା। ଭଗବାନ ମାୟାର ଦ୍ୱିତୀୟ ଅଂଶକୁ ନେଇଗଲେ, ଏଇଟା କେଉଁ ଶ୍ଳୋକ 37 ଶ୍ଳୋକ, ଏଇଟା ହେଉଛି ଦ୍ୱିତୀୟ ମାୟାର ଅଂଶକୁ ନେଇଗଲେ। ଆଉ ତୃତୀୟ ଅଂଶ ନେଇପାରିବେ, ଆମ ସମୟ ଚାଲିଗଲାଣି, ଆହୁରି ବହୁତ ମାୟା ଅଛି, 4ଟି ମାୟା ରହିଛି, 2ଟି ମାୟା ଗଲା, ଆହୁରି ଆହୁରି 2ଟି ରହିଛି, ଯେତେବେଳେ ନେଇଯିବେ ସେତେବେଳେ ସେ ଜାଣିବେ ଇଏ ହେଉଛନ୍ତି ଭଗବାନ କୃଷ୍ଣ, ଦେଖିପାରିବେ ସବୁ, ନହେଲେ ଜାଣିପାରିନଥିଲେ। ତଥାପି ଭଗବାନ ପଚାରିବେ, ଭଗବାନ କହିବେ ଏଇଭଳି ଭାବରେ ଘଟଣା ହେଇଛି, ଏଇଭଳି ଭାବରେ ଘଟଣା ହେଇଛି, ତୁମେ କାହାକୁ କହିବ ନାହିଁ, ଏଇଭଳି ଭାବରେ ଲୀଳାକୁ କେହି ଜାଣିପାରିନାହାନ୍ତି, ଏତେ ଗୁଢ଼ ଲୀଳା। ତେଣୁ ତୃତୀୟ ମାୟାର ଯେଉଁ ରହିଛି ଅଂଶ, ଯେଉଁ ରହିଛି 38 ଶ୍ଲୋକରେ ସେଇଟା ବର୍ଣ୍ଣନା କରାଯିବ, ଆମେ ଆସନ୍ତାକାଲି ସେଇଟା ବର୍ଣ୍ଣନା କରିବା, ଆମର କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀମଦ ଭାଗବତମ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ। जय श्री गुरुदेव की, संबित गौर भक्त की, दाई गोटवानंदी।